ओम शांति। 9/2/2026 आजिर साकार महावाक्य मीठे बच्चे गरीबर बंधु दीनबंधु बाबा तुम मानंकु कौड़ीरु हीरा तुल्य करिबा पाई आसी तेणु तुमे माने सर्वदा तांकर श्रीमतरे चालो। प्रश्न प्रथमे प्रथमे तुमको केउं एक गृह रहस्य को समस्तंकु बुझाइबा उचित। उत्तर बाप दादांकर रहस्य तुमे माने जानिछ। एठाकु आमे बाप दादांकर निकट को आसीछु। एमाने दुई जण एकाठी अछन्ति। शिवंकर आत्मा मध्य एहांक भितरे अछन्ति। ब्रह्मांकर आत्मा मध्य अछन्ति। जणे हेले आत्मा अन्य जणे हेले परमात्मा। एबे प्रथमे प्रथमे एही गुढ़ रहस्य समस्तंकु बुझाओ जे एही शरीररे बाप दादा एकाठी अछन्ति। एही दादा अर्थात ब्रह्मा बाबा भगवान नुहन्ति। मनुष्य केबे भी भगवान होइ न थाए। भगवान कुहा जाए निराकार को। सही पिता शांतिधामर निवासी अटंती। गीत आखिर वह दिन आया आज। ओम शांति। बाबा दादांक द्वारा अर्थात श्री बाबा ब्रह्मा दादांक माध्यमरे बुझाउछंती। एही कथा को पक्का वा दृढ़ करेनियो। लौकिक संबंधरे पिता अलगा एवं दादा अर्थात जेजेबापा अलगा थांते। पितांको ठारो जेजेबापांकर संपत्ति मिले थाए। कही थांते जेजेबापांकर संपत्ति नेउछु। बाबा हेउछंती गरीब निवाच। गरीब निवाच तांकु कुहा जाए जिए की एठाकु आसी गरीबंकु राजा करि दियंते। तेबे प्रथमे प्रथमे एही पक्का निश्चय हेबा दरकार जे ये किए। देखिबाकु तो साकार मनुष्य अटंते जहांकु एमाने समस्ते ब्रह्मा कहुचंते। तुमे सबु ब्रह्मा कुमार कुमारी अटो। तुमे माने जानिछ आमकु शिव बाबांको ठारु वर्षा मिलुछे। सीए समस्तंकर पिता जिए कि वर्षा देबा पाई आसीछंते। बाबा समस्तंकु सुखर वर्षा दे थांति। पुणी अधा कल्प परे रावण दुखर अभिशाप दे थाए। भक्ति मार्गरे भगवानंकु खोजिबा पाई एणे तेणे घुरी बुली थांति किंतु काहाकु भी भगवान मिलि न थांति। भारतवासी माने गायन करुछंति तुम मात पिता हम बालक तेरे। पुणी कहुछंति आपण एठाकु जेतेबेले आसिबे सेतेबेले मु केवल आपणंकर ही होई रहिबी आउ कहार नुहे। आउ कहा सहित मु ममता रखिबी नाही। मोर तो एकमात्र आपण शिव बाबा। तुमे माने जानिछ बाबा हेउछंति गरीब निवाज। गरीब मानंकु साहूकार करुछंति। कौड़ीरु हीरातुल्य अर्थात मूल्यहीनरु मूल्यवान अर्थात कलिजुगी पतित कांगाळरु सत्यजुगी राजा करिबा पाई बाबा आसी। तुमे पिला माने जानिछ एठाकु आमे बाप दादांक पाखकु आसीछु। एही दुई जण एकाठी अछन्ते। शिवंकर आत्मा मध्य यांक भितरे अछन्ते। ब्रह्मांकर आत्मा मध्य अछन्ते। तेबे दुई जण हेले ना जणे आत्मा एवं आउ जणे हेले परमात्मा। तुमे सबु आत्मा। गायन रहिछि आत्माए परमात्मा अलग रहे बहु काल। शिव बाबांक सहित प्रथमे तुमे आत्मा माने ही मिसुछ अर्थात जेऊ आत्मा माने अछन्ति सेमाने परमात्मा पितांक सहित मिसुछन्ति। जहांको पाई ही डाकुछन्ति ओ गडफादर हे ईश्वर पिता। तुमे माने हेलो तांकर संतान। ତେବେ ପିତାଙ୍କଠାରୁ ନିଶ୍ଚିତ ଭାବରେ ସମ୍ପତ୍ତି ମିଳିଥାଏ। ବାବା କହୁଛନ୍ତି, ଭାରତ ଯିଏକି ସାରା ସୃଷ୍ଟିର ମଉଡ଼ମଣି ଥିଲା, ଶ୍ରେଷ୍ଠ ଥିଲା, ସିଏ ଏବେ କେତେ କାଙ୍ଗାଳ ହୋଇଯାଇଛି। ବର୍ତ୍ତମାନ ମୁଁ ତୁମ ସନ୍ତାନମାନଙ୍କୁ ପୁନର୍ବାର ରାଜା କରିବା ପାଇଁ ଆସିଛି। ତୁମେ ଡବଲ ସିରତାଜ ଅର୍ଥାତ୍ ଦୁଇ ମୁକୁଟଧାରୀ ହେଉଛ। ଗୋଟିଏ ହେଲା ପବିତ୍ରତାର ମୁକୁଟ, ଯାହାକୁ ଲାଇଟ୍ ରୂପରେ ଦେଖାଇଥାନ୍ତି। ଦ୍ୱିତୀୟଟି ହେଲା ରତ୍ନଜଡ଼ିତ ମୁକୁଟ। ତେବେ ପ୍ରଥମେ ପ୍ରଥମେ ଏହି ଗୃହ ରହସ୍ୟକୁ ସମସ୍ତଙ୍କୁ ବୁଝାଇବାକୁ ହେବ ଯେ ବାପ ଦାଦା ଦୁଇ ଜଣ ଏକାଠି ଅଛନ୍ତି, ବ୍ରହ୍ମା ଭଗବାନ ନୁହନ୍ତି। ମନୁଷ୍ୟ କେବେ ବି ଭଗବାନ ହୋଇପାରିବେ ନାହିଁ। ଭଗବାନ କୁହାଯାଏ ନିରାକାରଙ୍କୁ। ସେ ବାବା ହେଉଛନ୍ତି ଶାନ୍ତିଧାମର ନିବାସୀ, ଯେଉଁଠାରେ ତୁମେ ସବୁ ଆତ୍ମାମାନେ ରହୁଛ, ଯାହାକୁ ନିର୍ବାଣ ଧାମ ଅଥବା ବାନପ୍ରସ୍ଥ କୁହାଯାଏ। ପୁଣି ତୁମ ଆତ୍ମାମାନଙ୍କୁ ଏକାଠି ଆସି ଶରୀର ଧାରଣ କରି ପାଠ କରିବାକୁ ପଡ଼ିଥାଏ। ଅଧାକଳ୍ପ ସୁଖର ପାଠ ଏବଂ ଅଧାକଳ୍ପ ଦୁଃଖର ପାଠ ରହିଛି। ବାବା କହୁଛନ୍ତି, ଯେତେବେଳେ ଦୁଃଖର ଅନ୍ତିମ ସମୟ ଆସେ ସେତେବେଳେ ମୁଁ ଆସେ। ଡ୍ରାମା ଏହିଭଳି ପ୍ରସ୍ତୁତ ହୋଇଛି। ଏଠାକୁ ତୁମେମାନେ ଭାଟିକୁ ଆସୁଛ, ତେଣୁ ଏଠାରେ ଅନ୍ୟ କୌଣସି ବାହାରର କଥା ସ୍ମୃତିରେ ଆସିବା ଉଚିତ ନୁହେଁ। ଏଠାରେ ତ କେବଳ ମାତା ପିତା ଏବଂ ତାଙ୍କର ସନ୍ତାନମାନେ ରହିଛନ୍ତି, ଏଠାରେ ଶୂଦ୍ର ସମ୍ପ୍ରଦାୟର କେହି ନାହାନ୍ତି। ଯେଉଁମାନେ ବ୍ରାହ୍ମଣ ନୁହନ୍ତି ସେମାନଙ୍କୁ ଶୂଦ୍ର କୁହାଯାଏ, ସେମାନଙ୍କର ସଙ୍ଗତ ଏଠାରେ ନଥାଏ। ଏଠାରେ କେବଳ ବ୍ରାହ୍ମଣମାନଙ୍କର ସଙ୍ଗ ରହିଛି। ବ୍ରାହ୍ମଣ ପିଲାମାନେ ଜାଣିଛନ୍ତି ଯେ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ନର୍କରୁ ଉଦ୍ଧାର କରି ସ୍ୱର୍ଗର ରାଜଧାନୀର ମାଲିକ କରିବା ପାଇଁ ଆସିଛନ୍ତି। ଏବେ ଆମେ ସତ୍ୟଯୁଗୀ ରାଜଧାନୀର ମାଲିକ ନୁହନ୍ତି, କାରଣ ଆମେ ପତିତ। ଆମେମାନେ ପବିତ୍ର ଥିଲୁ, ପୁଣି 84 ଜନ୍ମର ଚକ୍ର ଲଗାଇ ସତୋ ରୋଜ ତୁମରେ ଆସିଛୁ। ସିଢ଼ି ଚିତ୍ରରେ 84 ଜନ୍ମର ସବୁ ହିସାବ ଲେଖାଯାଇଛି। ବାବା ଆସି ଏବେ ପିଲାମାନଙ୍କୁ ବୁଝାଉଛନ୍ତି। ଯେଉଁ ପିଲାମାନଙ୍କ ସହିତ ପ୍ରଥମେ ପ୍ରଥମେ ମିଶୁଛନ୍ତି, ପୁଣି ସେହି ପିଲାମାନେ ହିଁ ପ୍ରଥମେ ପ୍ରଥମେ ସତ୍ୟଯୁଗକୁ ଆସିବେ। ତୁମେମାନେ 84 ଜନ୍ମ ନେଇସାରିଛ। ରଚୟିତା ଏବଂ ରଚନାର ସାରା ଜ୍ଞାନ ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି। ସିଏ ହିଁ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି। ତେବେ ନିଶ୍ଚିତ ଭାବରେ ବୀଜରେ ହିଁ ସାରା ବୃକ୍ଷର ଜ୍ଞାନ ଥିବ କି ଏହି ବୃକ୍ଷର ଉତ୍ପତ୍ତି, ପାଳନା ଏବଂ ବିନାଶ କିପରି ହେଉଛି। ଏହି କଥାକୁ ତ ବାବା ହିଁ ବୁଝାଉଛନ୍ତି। ତୁମେମାନେ ଏବେ ଜାଣିଛ ଯେ ଆମେ ଭାରତବାସୀ ଗରିବ ଅଟୁ। ଆମେ ଯେତେବେଳେ ଦେବୀ ଦେବତା ଥିଲୁ ସେତେବେଳେ କେତେ ଧନବାନ ଥିଲୁ, ହୀରାରେ ଖେଳୁଥିଲୁ, ହୀରାର ମହଲରେ ରହୁଥିଲୁ। ଏବେ ବାବା ଆମକୁ ସ୍ମରଣ କରାଇ ଦେଇଛନ୍ତି ଯେ ତୁମେମାନେ କିପରି 84 ଜନ୍ମ ନେଉଛ। ସମସ୍ତେ ଡାକୁଛନ୍ତି, ହେ ପତିତ ପାବନ, ଗରିବର ବନ୍ଧୁ ବାବା ଆସ। ଆମ ଭଳି ଗରିବମାନଙ୍କୁ ପୁନର୍ବାର ସ୍ୱର୍ଗର ମାଲିକ କର। ସ୍ୱର୍ଗରେ ଅସରନ୍ତି ସୁଖ ଥିଲା, ଏବେ ତ ଅସରନ୍ତି ଦୁଃଖ ଅଛି। ପିଲାମାନେ ଜାଣିଛନ୍ତି ବର୍ତ୍ତମାନ ସମସ୍ତେ ସମ୍ପୂର୍ଣ୍ଣ ଭାବରେ ପତିତ ହୋଇଯାଇଛନ୍ତି। ଏବେ କଳିଯୁଗର ଅନ୍ତିମ ସମୟ, ତେଣୁ ସତ୍ୟଯୁଗ ନିଶ୍ଚିତ ଆସିବା ଦରକାର। ପ୍ରଥମେ ଭାରତରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ବର୍ତ୍ତମାନ ତାହା ପ୍ରାୟ ଲୋପ ହୋଇଯାଇଛି ଏବଂ ସମସ୍ତେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି। ବର୍ତ୍ତମାନ ସମୟରେ ଖ୍ରୀଷ୍ଟିଆନ ବହୁତ ହୋଇଗଲେଣି, କାରଣ ବହୁତ ହିନ୍ଦୁ ଧର୍ମ ଅବଲମ୍ବୀମାନେ ଧର୍ମକୁ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ହୋଇଯାଇଛନ୍ତି। ବାସ୍ତବରେ ତୁମେ ଦେବୀ ଦେବତାମାନଙ୍କର କର୍ମଶ୍ରେଷ୍ଠ ଥିଲା। ତୁମେ ପବିତ୍ର ପ୍ରବୃତ୍ତି ମାର୍ଗବାଲା ଥିଲ। ଏବେ ରାବଣ ରାଜ୍ୟରେ ପତିତ ପ୍ରବୃତ୍ତି ମାର୍ଗବାଲା ହୋଇଯାଇଛ, ସେଇଥିପାଇଁ ଦୁଃଖୀ ହୋଇଯାଇଛ। ସତ୍ୟଯୁଗକୁ ଶିବାଳୟ କୁହାଯାଏ, ଶିବ ବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ସ୍ୱର୍ଗ। ବାବା କହୁଛନ୍ତି, ମୁଁ ଆସି ତୁମମାନଙ୍କୁ ଶୂଦ୍ରରୁ ବ୍ରାହ୍ମଣ କରି ତୁମକୁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀର ବର୍ଷା ଦେଉଛି। ଇଏ ହେଲେ ତୁମର ବାପ ଦାଦା, ତାଙ୍କୁ ଭୁଲି ଯାଅ ନାହିଁ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଆମକୁ ସ୍ୱର୍ଗ ଦୁନିଆକୁ ଯିବାର ଯୋଗ୍ୟ କରୁଛନ୍ତି। କାହିଁକିନା ପତିତ ଆତ୍ମା ତ ଯେପର୍ଯ୍ୟନ୍ତ ପବିତ୍ର ନ ହୋଇଛି ସେ ପର୍ଯ୍ୟନ୍ତ ମୁକ୍ତିଧାମକୁ ଯାଇପାରିବ ନାହିଁ। ବର୍ତ୍ତମାନ ବାବା କହୁଛନ୍ତି, ମୁଁ ଆସି ତୁମକୁ ପାବନ ହେବାର ରାସ୍ତା ବତାଉଛି। ମୁଁ ତୁମମାନଙ୍କୁ ପଦ୍ମାପଦମ ସ୍ୱର୍ଗର ମାଲିକ କରିଯାଇଥିଲି, ସେ କଥା ନିଶ୍ଚିତ ଭାବରେ ତୁମର ସ୍ମୃତିରେ ଆସୁଥିବ ଯେ ଆମେ ସ୍ୱର୍ଗର ମାଲିକ ଥିଲୁ। ସେତେବେଳେ ଆମେ ବହୁତ କମ୍ ସଂଖ୍ୟକ ଥିଲୁ, ଏବେ ତ କେତେ ଢେର ମନୁଷ୍ୟ ହୋଇଗଲେଣି। ସତ୍ୟଯୁଗରେ କେବଳ 9 ଲକ୍ଷ ଥାନ୍ତି। ତେଣୁ ବାବା କହୁଛନ୍ତି, ମୁଁ ଆସି ବ୍ରହ୍ମା ଦ୍ୱାରା ସ୍ୱର୍ଗର ସ୍ଥାପନା ଏବଂ ଶଙ୍କର ଦ୍ୱାରା ବିନାଶ କରାଉଛି। ସେଥିପାଇଁ କଳ୍ପ ପୂର୍ବ ଭଳି ସବୁ ପ୍ରକାରର ପ୍ରସ୍ତୁତି କରୁଛନ୍ତି, କେତେ ବୋମା ଆଦି ତିଆରି କରୁଛନ୍ତି। 5000 ବର୍ଷ ପୂର୍ବରୁ ମଧ୍ୟ ଏହି ମହାଭାରତ ଲଢ଼େଇ ଲାଗିଥିଲା। ଭଗବାନ ଆସି ରାଜଯୋଗର ଶିକ୍ଷା ଦେଇ ମନୁଷ୍ୟମାନଙ୍କୁ ନରରୁ ନାରାୟଣ କରିଥିଲେ। ତେଣୁ ନିଶ୍ଚିତ ଭାବରେ କଳିଯୁଗୀ ପୁରୁଣା ଦୁନିଆର ବିନାଶ ହେବା ଦରକାର। ଏହି ସାରା ସୃଷ୍ଟିରୂପୀ ପାଳଗଦାକୁ ନିଆଁ ଲାଗିବ, ନଚେତ ବିନାଶ କିପରି ହେବ? ଆଜିକାଲି ବୋମା ଭିତରେ ମଧ୍ୟ ନିଆଁ ଭରିଦେଉଛନ୍ତି, ପୁଣି ମୂଷଳଧାର ବର୍ଷା, ଭୂମିକମ୍ପ ଇତ୍ୟାଦି ସବୁ ହେବ, ତେବେ ତ ବିନାଶ ହେବ ନା? ପୁରୁଣା ଦୁନିଆର ବିନାଶ ନୂଆ ଦୁନିଆର ସ୍ଥାପନା ବର୍ତ୍ତମାନ ହୋଇଥାଏ। ଏହା ହେଉଛି ସଙ୍ଗମ ଯୁଗ। ରାବଣ ରାଜ୍ୟ ମୁର୍ଦ୍ଦାବାଦ ହୋଇ ରାମରାଜ୍ୟ ଜିନ୍ଦାବାଦ ହେବ। ନୂଆ ଦୁନିଆରେ ଶ୍ରୀକୃଷ୍ଣଙ୍କର ରାଜତ୍ୱ ଥିଲା, ଲକ୍ଷ୍ମୀ ନାରାୟଣଙ୍କ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ ନିଆଯାଉଛି। କାରଣ ଶ୍ରୀକୃଷ୍ଣ ହେଲେ ସବୁଠାରୁ ସୁନ୍ଦର, ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର, ସବୁଠାରୁ ସ୍ନେହୀ ସନ୍ତାନ। ମନୁଷ୍ୟମାନଙ୍କୁ ତ ଏକଥା ଜଣା ନାହିଁ ନା? ଶ୍ରୀକୃଷ୍ଣ ଅଲଗା ରାଜଧାନୀର ଏବଂ ରାଧେ ଅଲଗା ରାଜଧାନୀର ଥିଲେ। ଭାରତ ମୌଡ଼ମଣି ଥିଲା, ଯାହାକି ଏବେ କାଙ୍ଗାଳ ହୋଇଯାଇଛି। ପୁଣି ବାବା ଆସି ଭାରତକୁ ମୌଡ଼ମଣି କରୁଛନ୍ତି। ଏବେ ବାବା କହୁଛନ୍ତି, ପବିତ୍ର ହୁଅ ଏବଂ ମୋତେ ମନେ ପକାଅ, ତେବେ ତୁମେମାନେ ସ୍ୱତଃପ୍ରଧାନ ହୋଇଯିବ। ପୁଣି ଯେଉଁମାନେ ଅନେକଙ୍କର ସେବା କରି ନିଜ ସମାନ କରିବେ ସେମାନେ ସେଠାରେ ଉଚ୍ଚପଦ ପାଇବେ, ଡବଲ ମୁକୁଟଧାରୀ ରାଜା ହେବେ। ସତ୍ୟଯୁଗରେ ରାଜାରାଣୀ ଏବଂ ପ୍ରଜା ସମସ୍ତେ ପବିତ୍ର ଥାନ୍ତି। ଏବେ ତ ପ୍ରଜାମାନଙ୍କର ରାଜ୍ୟ ଚାଲିଛି, ଏଠାରେ 2ଟି ଯାକ ମୁକୁଟ ନାହିଁ। ବାବା କହୁଛନ୍ତି, ଯେତେବେଳେ ଏହିଭଳି ଅବସ୍ଥା ହୁଏ ସେତେବେଳେ ମୁଁ ଆସେ। ଏବେ ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି, ମୁଁ ହିଁ ପତିତ ପାବନ ଅଟେ। ଏବେ ତୁମେମାନେ ଯଦି ମୋତେ ମନେ ପକାଇବ ତେବେ ତୁମମାନଙ୍କର ଆତ୍ମାରୁ ଖାଦ ବାହାରିଯିବ, ତୁମେମାନେ ସ୍ୱତଃପ୍ରଧାନ ହୋଇଯିବ। ଏବେ ତୁମକୁ ଶ୍ୟାମଳରୁ ସୁନ୍ଦର ଅର୍ଥାତ୍ ପତିତରୁ ପବିତ୍ର ହେବାକୁ ପଡ଼ିବ। ସୁନାରେ ଖାଦ ମିଶିବା ଦ୍ୱାରା ତାହା କଳା ହୋଇଯାଇଥାଏ, ତେଣୁ ଏହି ଖାଦକୁ ବାହାର କରିବାକୁ ହେବ। ବେହଦ୍ର ବାବା କହୁଛନ୍ତି, ତୁମେମାନେ କାମ ଚିତା ଉପରେ ବସି କଳା ହୋଇଯାଇଛ, ବର୍ତ୍ତମାନ ତୁମେମାନେ ଜ୍ଞାନ ଚିତା ଉପରେ ବସ ଏବଂ ସମସ୍ତଙ୍କଠାରୁ ମମତ୍ୱକୁ ତୁଟାଇ ଦିଅ। ତୁମେ ସବୁ ମୋର ଏକମାତ୍ର ପ୍ରିୟତମର ପ୍ରିୟତମା ଅଟ। ସବୁ ଭକ୍ତମାନେ ଭଗବାନଙ୍କୁ ମନେ ପକେଇଥାନ୍ତି, ସତ୍ୟଯୁଗ ତ୍ରେତାରେ ଭକ୍ତି କରନ୍ତି ନାହିଁ, ସେଠାରେ ତ ଜ୍ଞାନର ପ୍ରାରବ୍ଧ ରହିଥାଏ। ବାବା ଆସି ଜ୍ଞାନ ଦ୍ୱାରା ରାତିକୁ ଦିନରେ ପରିବର୍ତ୍ତନ କରୁଛନ୍ତି। ଏମିତି ନୁହେଁ ଯେ ଶାସ୍ତ୍ର ପଢ଼ିଲେ ଦିନ ହୋଇଯିବ, ଅର୍ଥାତ୍ ସତ୍ୟଯୁଗ ଆସିଯିବ। ସେସବୁ ହେଲା ଭକ୍ତିର ସାମଗ୍ରୀ। ଜ୍ଞାନର ସାଗର ପତିତ ପାବନ ଏକମାତ୍ର ବାବା ହିଁ ଅଟନ୍ତି। ସେ ଏଠାକୁ ଆସି ସୃଷ୍ଟିଚକ୍ରର ଜ୍ଞାନ ପିଲାମାନଙ୍କୁ ବୁଝାଇବା ସହିତ ରାଜଯୋଗର ଶିକ୍ଷା ମଧ୍ୟ ଦେଉଛନ୍ତି। ତୁମେ ଈଶ୍ୱରଙ୍କ ସହିତ ଯୋଗ ଲଗାଇ ଏବେ ଯୋଗ ଯୋଗେଶ୍ୱର ହେଉଛ, ଏବଂ ପରେ ପୁଣି ରାଜରାଜେଶ୍ୱର ରାଜରାଜେଶ୍ୱରୀ ହେବ। ତୁମେ ଈଶ୍ୱରଙ୍କ ଦ୍ୱାରା ରାଜାମାନଙ୍କର ରାଜା ହେଉଛ। ଯେଉଁ ପବିତ୍ର ରାଜାମାନେ ଥିଲେ ସେହିମାନେ ପୁଣି ପତିତ ହେଉଛନ୍ତି, ନିଜେ ପୂଜ୍ୟ ପୁଣି ନିଜେ ପୂଜାରୀ ହେଉଛନ୍ତି। ଏବେ ବର୍ତ୍ତମାନ ଯେତେ ଦୂର ସମ୍ଭବ ଯୋଗଯୁକ୍ତ ହୋଇ ରହିବାକୁ ହେବ, ଯେପରି ପ୍ରେମିକା ପ୍ରେମିକକୁ ମନେ ପକେଇଥାଏ। ଯେମିତି କନ୍ୟାର ନିର୍ବନ୍ଧ ହେଲା ପରେ ସେମାନେ ପରସ୍ପରକୁ ମନେ ପକେଇଥାନ୍ତି, ତେବେ ଏହି ପ୍ରେମିକଙ୍କର ମଧ୍ୟ ଭକ୍ତି ମାର୍ଗରେ ବହୁତ ପ୍ରେମିକା ଅଛନ୍ତି। ସମସ୍ତେ ଦୁଃଖୀ ହୋଇ ସେହି ପିତାଙ୍କୁ ମନେ ପକାଉଛନ୍ତି, ହେ ଭଗବାନ ଆମର ଦୁଃଖକୁ ହରଣ କର, ସୁଖ ଦିଅ। ଏଠାରେ ତ ନା ଶାନ୍ତି ଅଛି ନା ସୁଖ ଅଛି, କିନ୍ତୁ ସତ୍ୟଯୁଗରେ ସୁଖ ଶାନ୍ତି ଉଭୟ ରହିଛି। ବର୍ତ୍ତମାନ ତୁମେମାନେ ଜାଣୁଛ ଆମେମାନେ କିପରି 84 ଜନ୍ମର ପାଠ କରୁଛୁ, ବ୍ରାହ୍ମଣ ଦେବତା କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଉଛୁ। 84 ଜନ୍ମର ସିଢ଼ି ବୁଦ୍ଧିରେ ଅଛି ନା? ଏବେ ଯେତେ ଦୂର ସମ୍ଭବ ବାବାଙ୍କୁ ସ୍ମରଣ କରିବାକୁ ହେବ, ତେବେ ଯାଇ ପାପ କଟିବ। କର୍ମ କରିବା ସମୟରେ ମଧ୍ୟ ବୁଦ୍ଧିରେ ବାବାଙ୍କର ସ୍ମୃତି ରହୁ। ବାବାଙ୍କ ଠାରୁ ଆମେମାନେ ଏବେ ସ୍ୱର୍ଗର ସମ୍ପତ୍ତି ନେଉଛୁ, ତେବେ ବାବା ଏବଂ ତାଙ୍କର ସମ୍ପତ୍ତିକୁ ସ୍ମରଣ କରିବାକୁ ହେବ, ଯାହାଦ୍ୱାରା ପାପ କଟି ଚାଲିବ। ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ଆତ୍ମାରେ ପବିତ୍ରତାର ଲାଇଟ୍ ବଢ଼ି ଚାଲିବ, ଖାତ୍ ଅର୍ଥାତ୍ ବିକାର ବାହାରିଯିବ। ତେଣୁ ପିଲାମାନଙ୍କୁ ଯେତେ ଦୂର ସମ୍ଭବ ସମୟ ବାହାର କରି ଯୋଗ କରିବାର ଉପାୟ କରିବାକୁ ହେବ। ସକାଳୁ ସକାଳୁ ସମୟ ଭଲ ମିଳିଥାଏ, ତେଣୁ ସେ ସମୟରେ ଏହି ପୁରୁଷାର୍ଥ କରିବାକୁ ହେବ। ଯଦିଓ ଗୃହସ୍ଥ ବ୍ୟବହାର ଭିତରେ ରହୁଛ, ପିଲାମାନଙ୍କର ପାଳନା କରୁଛ, କିନ୍ତୁ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ, କାମଚିତା ଉପରେ ବସ ନାହିଁ। ଏବେ ତୁମେମାନେ ଜ୍ଞାନଚିତା ଉପରେ ବସିଛ, ଏହି ପାଠପଢ଼ା ବହୁତ ଉଚ୍ଚ, ଏଥିରେ ବୁଦ୍ଧିରୂପୀ ପାତ୍ର ସୁନାର ଅର୍ଥାତ୍ ପବିତ୍ର ହେବା ଦରକାର। ତେବେ ତୁମେମାନେ ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ସୁନାର ପାତ୍ର ହୋଇପାରିବ। ବାବାଙ୍କୁ ଭୁଲିଯିବା କାରଣରୁ ପୁଣି ଲୁହାର ପାତ୍ର ହୋଇଯାଉଛ। ବାବାଙ୍କୁ ସ୍ମରଣ କରିଲେ ସ୍ୱର୍ଗର ମାଲିକ ହୋଇଯିବ, ଏହା ତ ବହୁତ ସହଜ ନା? ମୁଖ୍ୟ କଥା ହେଲା ପବିତ୍ରତା। ବାବାଙ୍କୁ ସ୍ମରଣ କଲେ ହିଁ ଆତ୍ମା ପବିତ୍ର ହେବ, ଏବଂ ସୃଷ୍ଟିଚକ୍ରକୁ ସ୍ମରଣ କରିଲେ ସ୍ୱର୍ଗର ମାଲିକ ହେବ। ତୁମକୁ ଘରଦ୍ୱାର ଛାଡ଼ିବାର ଆବଶ୍ୟକତା ନାହିଁ, ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ। ବାବା କହୁଛନ୍ତି 63 ଜନ୍ମ ତୁମେ ପତିତ ଦୁନିଆରେ ରହିଆସିଛ, ଶିବାଳୟ ଅମର ଲୋକକୁ ଯିବା ପାଇଁ ତୁମେମାନେ ଯଦି ଏହି ଗୋଟିଏ ଜନ୍ମ ପବିତ୍ର ରହିବ ତେବେ କ୍ଷତି କ'ଣ? ଏହାଦ୍ୱାରା ବହୁତ ରୋଜଗାର ହେବ, ତୁମମାନଙ୍କୁ 5 ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ତେବେ ଯାଇ ଜଗଜିତ ହୋଇପାରିବ, ନଚେତ୍ ପଦ ପାଇପାରିବ ନାହିଁ। ବାବା କହୁଛନ୍ତି ସମସ୍ତଙ୍କୁ ମରିବାକୁ ତ ହେବ, ଏହା ତୁମର ଅନ୍ତିମ ଜନ୍ମ, ଏହାପରେ ତୁମେ ନୂଆ ଦୁନିଆରେ ଯାଇ ରାଜ୍ୟ କରିବ, ହୀରା ନୀଳାର ଖଣି ସବୁ ପୁଣି ଭରପୁର ହୋଇଯିବ। ସେଠାରେ ତୁମେ ହୀରା ନୀଳାରେ ଖେଳିବ। ତେଣୁ ଏଭଳି ବାବାଙ୍କର ମତ ଅନୁସାରେ ଚାଲିବା ଉଚିତ ନା? ଶ୍ରୀମଦ୍ ଦ୍ୱାରା ହିଁ ତୁମେମାନେ ଶ୍ରେଷ୍ଠ ହୋଇପାରିବ। ରାବଣର ମତରେ ଚାଲି ତୁମେ ଭ୍ରଷ୍ଟାଚାରୀ ହୋଇଯାଇଛ। ଏବେ ବାବାଙ୍କର ଶ୍ରୀମତରେ ଚାଲି ତୁମକୁ ତୁମ ପ୍ରଧାନରୁ ସ୍ୱତଃପ୍ରଧାନ ହେବାକୁ ପଡ଼ିବ। କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବାବା ଆଉ କୌଣସି କଷ୍ଟ ଦେଉନାହାନ୍ତି। ଭକ୍ତି ମାର୍ଗରେ ତ ତୁମେମାନେ ବହୁତ ଧକ୍କା ଖାଇଛ। ଏବେ କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସୃଷ୍ଟିଚକ୍ରକୁ ମନେ ପକାଇବାକୁ ହେବ। ଯଦି ବର୍ତ୍ତମାନ ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ହେବ, ତେବେ ଏକୋଇଶ ଜନ୍ମ ପାଇଁ ଚକ୍ରବର୍ତ୍ତୀ ରାଜା ହୋଇଯିବ। ଅନେକ ଥର ତୁମେ ରାଜ୍ୟ ନେଇଛ ଏବଂ ହରାଇଛ। ଅଧାକଳ୍ପ ହେଉଛି ସୁଖ ଏବଂ ଅଧାକଳ୍ପ ହେଉଛି ଦୁଃଖ। ବାବା କହୁଛନ୍ତି, ମୁଁ କଳ୍ପକଳ୍ପ ସଙ୍ଗମ ଯୁଗରେ ଆସୁଛି ଏବଂ ତୁମକୁ ସୁଖଧାମର ମାଲିକ କରୁଛି। ଏବେ ତୁମକୁ ସ୍ମୃତି ଆସୁଛି ଯେ ଆମେ କିପରି 84 ଜନ୍ମର ଚକ୍ର ଲଗାଉଛୁ। ଏହି ଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ। ବାବା ହେଲେ ଜ୍ଞାନର ସାଗର। ତୁମେମାନେ ଏଠାରେ ଅବିନାଶୀ ବାବାଙ୍କ ସମ୍ମୁଖରେ ବସିଛ। ଉଚ୍ଚରୁ ଉଚ୍ଚ ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ତୁମକୁ ବର୍ଷା ଦେଉଛନ୍ତି। ତେଣୁ ଦୁନିଆର ବିନାଶ ହେବା ପୂର୍ବରୁ ବାବାଙ୍କୁ ମନେ ପକାଇ ପବିତ୍ର ହୁଅ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନିରନ୍ତର ବାବାଙ୍କର ସ୍ମୃତିରେ ରହିବା ପାଇଁ ବୁଦ୍ଧିକୁ ସୁନାର ପାତ୍ର କରିବାକୁ ହେବ। କର୍ମଧନ୍ଦା କରୁଥିଲେ ମଧ୍ୟ ବାବାଙ୍କର ସ୍ମୃତି ରହିଥାଉ, କାରଣ ବାବାଙ୍କର ସ୍ମୃତି ଦ୍ୱାରା ହିଁ ପବିତ୍ରତାର ଲାଇଟ୍ ଅର୍ଥାତ୍ ଉଜ୍ଜ୍ୱଳତା ଆସିବ। 2 ମୁରଲୀ କେବେ ବି ମିସ୍ କରିବାର ନାହିଁ। ଡ୍ରାମାର ରହସ୍ୟକୁ ଯଥାର୍ଥ ଭାବରେ ବୁଝିବାର ଅଛି। ତୁମେମାନେ ବର୍ତ୍ତମାନ ଭଟ୍ଟିରେ ଅର୍ଥାତ୍ ଯୋଗ ଅଗ୍ନିର ଭାଟିରେ ଅଛ, ତେଣୁ ବାହାରର କୌଣସି କଥା ତୁମର ମନେ ନ ପଡ଼ୁ। ବରଦାନ ପରସ୍ପର ଭିତରେ ଜଣେ ଅନ୍ୟ ଜଣଙ୍କର ବିଶେଷତାକୁ ଦେଖିବା ଏବଂ ବର୍ଣ୍ଣନା କରୁଥିବା ଶ୍ରେଷ୍ଠତା ସମ୍ପନ୍ନ ହୋଲି ହଂସ ଭବ। ସଙ୍ଗମ ଯୁଗରେ ପ୍ରତ୍ୟେକ ସନ୍ତାନଙ୍କୁ ଜ୍ଞାନ ଦ୍ୱାରା କୌଣସି ନା କୌଣସି ବିଶେଷ ଗୁଣ ନିଶ୍ଚିତ ମିଳିଛି। ସେଥିପାଇଁ ହୋଲି ହଂସ ହୋଇ ପ୍ରତ୍ୟେକଙ୍କର ବିଶେଷତାକୁ ଦେଖ ଏବଂ ବର୍ଣ୍ଣନା କର। ଯେତେବେଳେ ବି କାହାର ଦୋଷ ଦୁର୍ବଳତାକୁ ଦେଖୁଛ ବା ଶୁଣୁଛ, ସେତେବେଳେ ଭାବିବା ଦରକାର ଯେ ଏହି ଦୁର୍ବଳତାଟି ଏହାଙ୍କର ନୁହେଁ, ମୋର ଅଟେ। କାହିଁକିନା ଆମେ ସମସ୍ତେ ଜଣେ ପିତାଙ୍କର ସନ୍ତାନ ଏବଂ ଗୋଟିଏ ପରିବାରର ସଦସ୍ୟ ତଥା ଗୋଟିଏ ମାଳାର ଦାନା ଅଟୁ। ଯେପରି ନିଜର ଦୁର୍ବଳତା ଗୁଡ଼ିକୁ ସମସ୍ତଙ୍କୁ ଜଣାଇବା ପାଇଁ ଚାହୁଁନାହଁ, ସେହିପରି ଅନ୍ୟର ଦୁର୍ବଳତାକୁ ମଧ୍ୟ ବର୍ଣ୍ଣନା କର ନାହିଁ। କାହିଁକିନା ହୋଲି ହଂସର ଲକ୍ଷଣ ହେଲା ବିଶେଷତା ଗୁଡ଼ିକୁ ଗ୍ରହଣ କରିବା ଏବଂ ଦୁର୍ବଳତା ଗୁଡ଼ିକୁ ସମାପ୍ତ କରିବା। ସ୍ଲୋଗାନ ସମୟକୁ ସଫଳ କରୁଥିବା ତୀବ୍ର ପୁରୁଷାର୍ଥୀ ହିଁ ସଦା ବିଜୟୀ ଅଟନ୍ତି। ଅବ୍ୟକ୍ତ ଇସାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ଯେପରି ଦାନା ଗୁଡ଼ିକର ବିଶେଷତା ହେଲା ଏକାଭଳି ଦାନା ଗୁଡ଼ିକ ହିଁ ମାଳାର ଗୋଟିଏ ସୂତାରେ ଗୁନ୍ଥା ହୋଇଥାନ୍ତି, ସେହିପରି ତୁମେ ସବୁ ବୈଜନ୍ତୀ ମାଳାର ଦାନାମାନେ ମଧ୍ୟ ଯେତେବେଳେ ଏକମତ ଜଣଙ୍କର ଲଗନରେ ଏକର ସ୍ଥିତିରେ ରହୁଥିବା ଏକାଭଳି ଦେଖାଯିବ, ସେତେବେଳେ ଯାଇ ମାଳାରେ ଗୁନ୍ଥା ହୋଇପାରିବ। ଯଦି ପରସ୍ପର ଭିତରେ ଦୁଇମତ ହେଉଛି, ତେବେ ସେମାନେ 16,000 ମାଳାର ଦାନା ହୋଇଯିବେ। ଓମ୍ ଶାନ୍ତି।